ହେ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ରେଡିଓ ଚକୋଲେଟ୍ 104 FM ଧୁ ମିଠା ଆପଣ ଟ୍ୟୁନ୍ କରିଛନ୍ତି ଆଣ୍ଡ ମୁଁ ଆପଣଙ୍କ ସାଥୀ ସ୍ୱାତି ସକାଳର ପହିଲି ଗାଡ଼ିରେ। ଆଜି ମୋ ସହିତ ଅଛନ୍ତି OSCIT ର ରିଜିନାଲ୍ ମ୍ୟାନେଜର ଜୟେଶ ମହତୋ ସାର୍ ଏବଂ ଅରୁଣା ପଟ୍ଟନାୟକ ମ୍ୟାଡ଼ାମ। ସାର୍, ପଚାରିବି ଆପଣଙ୍କୁ ଯେ ବେସିକାଲି ଏଇଟା ଆପଣ କହୁଛନ୍ତି ଯେ ପ୍ରମୋଟେଡ୍ ବାଇ ଡିପାର୍ଟମେଣ୍ଟ ଅଫ୍ ହାୟର ଏଜୁକେସନ୍ ଏଇ କୋର୍ସଟା, ତ ମୁଁ ଜାଣିବାକୁ ଚାହିଁବି ଏଇ କୋର୍ସଟା ଯେତେବେଳେ କମ୍ପ୍ଲିଟ୍ କରୁଛନ୍ତି ଜଣେ, ସେ ବେସିକାଲି ଗଭର୍ଣ୍ଣମେଣ୍ଟ ଥ୍ରୁରେ କ'ଣ ଲାଭ ପାଇପାରୁଛନ୍ତି?
ବେସିକାଲି OSCIT କୋର୍ସ ଅଛି ଆମର, ଦିସ୍ ଇଜ୍ ପ୍ରମୋଟେଡ୍ ବାଇ ଡିପାର୍ଟମେଣ୍ଟ ଅଫ୍ ହାୟର ଏଜୁକେସନ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ଦିସ୍ ଇଜ୍ ଅଲ୍ସୋ ଇନ୍ ଏ ଗ୍ୟାଜେଟ୍ ଆଣ୍ଡ ଏଥିରେ ଗଭର୍ଣ୍ଣମେଣ୍ଟ ରେଜୋଲ୍ୟୁସନ୍ ଅଛି, ସେଇଟା ବି ଆମ ୱେବସାଇଟ୍ରେ ଅଛି, ସୋ ଦେ କ୍ୟାନ୍ ଭ୍ୟୁ ଇଟ୍। ସୋ ଏତେ ଲାଭ ଅଛି କି ୱାନ୍ସ ୟୁ ଡୁ ଦିସ୍ କୋର୍ସ ୟୁ ଆର୍ ଏଲିଜିବଲ୍ ଫର୍, ମିନ୍ସ ଦିସ୍ ଇଜ୍ ରିକ୍ୱାର୍ଡ ଫର୍ ଗଭର୍ଣ୍ଣମେଣ୍ଟ ଜବ୍ ଏକ୍ସେଟ୍ରା ପୋର୍ଟାଲ୍ସ ଆଣ୍ଡ ଲାଇକ୍ ଇଫ୍ ୟୁ ଆର୍ ଇନ୍ ଏ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଆଜ୍ ସଚ୍ ଅଫ୍ କ୍ୟାଡର୍ ABC ଯେଉଁ ବି ଅଛନ୍ତି, ସେଥିରେ ଫର୍ ଦି ନେକ୍ସଟ ପ୍ରମୋସନ୍ OSCIT ହେଜ୍ ବିନ୍ ମେଡ୍ ମ୍ୟାଣ୍ଡେଟରୀ ଆକର୍ଡିଂ ଟୁ ଦି ଗ୍ୟାଜେଟ୍। ସୋ ଯଦି ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ଲେଭେଲ୍ରେ ଏମ୍ପ୍ଲୟ ଅଛନ୍ତି, ଇଫ୍ ୟୁ ଆର୍ ଗେଟିଂ ଏ ପ୍ରମୋସନ୍, ଫର୍ ଦ୍ୟାଟ୍ ଗେଟିଂ ଦ୍ୟାଟ୍ ପ୍ରମୋସନ୍ ୟୁ ନିଡ୍ ଦିସ୍ OSCIT ସର୍ଟିଫିକେସନ୍ ଆଜ୍ ୱେଲ୍। So about from that all the details which are included in this gadget, the post that is mentioned, if you can check through the government resolution. So apart from that, it's not only about government job or other job, ethre jo help hue that is an all round help,
lifetime paisa tam help karibo।
Yes, exactly, lifetime help। Apan jounti bi jibe dekhantu computer dorkar hebo, ଆପଣ ଯେଉଁଠି ଯିବେ ପ୍ରଥମ ଟ୍ରାଏ କରିବେ ରେଜ୍ୟୁମେ ବନେଇବା ପାଇଁ, ତା ପାଇଁ କମ୍ପ୍ୟୁଟର ଦରକାର ହେବ। ତାପରେ ନେକ୍ସଟ ଆପଣ ଯଦି ଯେଉଁ ଜାଗାରେ କାମ କରୁଛନ୍ତି, ଆପଣଙ୍କୁ ଦରକାର ହୁଏ କିଛି ରିପୋର୍ଟ ବନେଇକି ସେଣ୍ଡ କରିବା ପାଇଁ, ମେଲ୍ ଦରକାର ହୁଏ, ମେଲ୍ ୟୁସେଜ୍ ସେଇଠି ଦରକାର ହେବ OSCIT। ତାପରେ ଆପଣଙ୍କୁ ସପୋଜ୍ କିଛି ନ୍ୟୁ ଆଇଡ଼ିଆ ଆସିଲା ମନରେ, ସୋ ୟୁ ୱାଣ୍ଟ ଟୁ ଡିପିକ୍ଟ ୟୋର ଆଇଡ଼ିଆ, ପ୍ରେଜେଣ୍ଟ ୟୋର ଆଇଡ଼ିଆ, ୟୁ ହ୍ୟାଭ୍ ଟୁ ପ୍ରେଜେଣ୍ଟ ଇଟ୍ ଥ୍ରୁ ଏ ପ୍ରେଜେଣ୍ଟେସନ୍, ୟୁ କ୍ୟାନ୍ ପ୍ରେଜେଣ୍ଟ ଇଟ୍ OSCIT, ସେଇଠି ଦରକାର ହୁଏ।
ସୋ
ଆଣ୍ଡ ଆପାର୍ଟ ଫ୍ରମ୍ ଦ୍ୟାଟ ଲର୍ନିଂ ଆଜ୍ ଏ ହୋଲ୍ ଆବାଉଟ୍ କମ୍ପ୍ୟୁଟର, ଇଟ୍ ଅଲ୍ସୋ ଏନେବଲ୍ସ ୟୁ କି ଆପଣ ଅଲଗା ଯାହା ନୂଆ ଟେକ୍ନୋଲୋଜି ଆସୁଛି ତାହା ବି ଟଚ୍ରେ ରହିପାରିବେ, ସୋ ଇଟ୍ ଗିଭ୍ସ ୟୁ ଏ ପାୱାର୍ ଓଭର ଅଦର୍ସ।
ତେବେ ଯେମିତି ଆପଣ କହିଲେ କି OSCIT କୋର୍ସ ଯଦି ଆପଣ ଆଭେଲ୍ କରୁଛନ୍ତି, ତାହେଲେ ଏଇଟା ପୁରା କେବଳ ଆପଣଙ୍କୁ କେବଳ ଜବ୍ ଲାଇଫ୍ରେ ନୁହଁ, ଅଲ୍ ଓଭର୍ ଲାଇଫ୍ ଟାଇମ୍ ଆପଣଙ୍କୁ ହେଲ୍ପ କରିବ।
ୟେସ୍, ଲାଇକ୍ ଏବେ ଆପଣ ଦେଖିବେ ଆମର ଷ୍ଟାଫ୍ ସିଲେକ୍ସନ୍ କମିଟିରେ କିଛି ଜବ୍ସ ବାହାରିଥିଲା, ସେଥିରେ ବି OSCIT ଲେଖା ହେଇଥିଲା କି ଫର୍ ଦିସ୍ ଏଲିଜିବିଲିଟି ଅଫ୍ ଦିସ୍ ଆଣ୍ଡ ଦିସ୍ ଆଣ୍ଡ ଦିସ୍ ସୋ ଆଣ୍ଡ ସୋ ଜବ୍ OSCIT ଇଜ୍ ରିକ୍ୱାର୍ଡ। ଇଫ୍ OSCIT ନାହିଁ, ତାହେଲେ 3 ମନ୍ଥ ଭିତରେ ତାଙ୍କୁ ଗୋଟେ ଟାଇମ୍ ଡ୍ୟୁରେସନ୍ ଦିଆଯାଇଛି, ତା ଭିତରେ କରିବାକୁ ହେବ, ଏମିତି ଥିଲା।
Okay,
and that is there in that website as well।
Okay, thank you so much sir। tebe katha bagaku e bisare apan sunuthandu radio chocolate 104 FM with your sathi swati।